ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଜୁହାର, ପହିଲା ମୁଖିଆ ଖବର। ସାଧାରଣ ନିର୍ବାଚନର ଭୋଟ୍ ସରିଲା। ରାଜ୍ୟ ଶେଷ କେବେ ହେଲା 70.67% ମତଦାନ। ଆବା ମଙ୍ଗଳବାର ସକାଳ 8 ବଜେ ମୂଲ ହେବା ଭୋଟ୍ ଗଣତି। ରାଜ୍ୟ ମୁତୟନ ହେବେ 70 କମ୍ପାନୀ କେନ୍ଦ୍ରୀୟ ସଶସ୍ତ ପୁଲିସ ବାହିନୀ। ପୁରୀ ଫଟକା ଦୁର୍ଘଟଣାଥି ମୃତ୍ୟୁ ସଂଖ୍ୟା 13 ବଢ଼ିଲା। ଆଉ ବରଗଡ଼ ଆର୍ ବଲାଙ୍ଗୀରନୁ ଆବାକାଲ ରହିବା ଜବର ଗ୍ରୀଷ୍ମ ପ୍ରବାହ ଥିତି। ଦେଶେ ଅଷ୍ଟାଦଶ ଲୋକସଭା ଆର୍ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଆର୍ ସିକ୍କିମ୍ ବିଧାନସଭା ଲାଗି 7 ଖେପେ ଭୋଟ୍ ଶେଷ ହୋଇଛି। ଗଲାକାଲି ଶେଷ ଖେପେ ଓଡ଼ିଶା ସହିତ 7 ରାଜ୍ୟ ଆର୍ ଗୋଟେ କେନ୍ଦ୍ରଶାସିତ ଅଞ୍ଚଳଟି ଭୋଟ୍ ହୋଇଥିଲା। ଏହି ଶେଷ ଖେପେ ଓଡ଼ିଶାର 6 ଲୋକସଭା ଆସନ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଆର୍ ମୟୂରଭଞ୍ଜ ଆଉ ହେତାର ଅଧୀନତି ଥିବାର 42 ବିଧାନସଭା ଆସନ ଲାଗି ଭୋଟ୍ ହୋଇଥିଲା। ଏଥି ମୋଟ 70.67% ମତଦାନ ହୋଇଥିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ସଂସଦୀୟ କ୍ଷେତ୍ରମାନଙ୍କ ଭିତରୁ ବାଲେଶ୍ୱରନୁ 70.41%, ଭଦ୍ରକନୁ 70.34%, ଜଗତସିଂହପୁରନୁ 73.06%, ଯାଜପୁରନୁ 67.91%, କେନ୍ଦ୍ରାପଡ଼ାନୁ 68.64%, ମୟୂରଭଞ୍ଜନୁ 73.81% ମତଦାନ ହୋଇଛି। ସେନ୍ତା 42 ବିଧାନସଭା ଆସନ ଲାଗି ହୋଇଥିବାର ଭୋଟ୍ଟି ବାଙ୍ଗିରି ପୋଷିନୁ ସବୁନୁ ଏତକା 77.52% ମତଦାନ ହୋଇଛି। ଏବେ 4 ମଙ୍ଗଳବାର ଦିନ ଭୋଟ୍ ଗଣତି ସାଙ୍ଗେ ଫଲାଫଲ ବାହାରବା। ଗଲାକାଲି ଶେଷ ଖେପର ଭୋଟ୍ ଉତରୁ ଭିନ୍ ଭିନ୍ ସଂସ୍ଥାର ବୁଥ୍ ବାହୁଡ଼ା ମତ ଅନୁସାରେ କେନ୍ଦ୍ରନୁ ବିଜେପି ନେତୃତ୍ୱଥି ଏନ୍ଡିଏକେ 350 ଏତକା ଆସନ ମିଳିପାରବା ବୋଲିକରି ଆକଳନ କରାଯାଇଛି। ଇନୁ ଜଣାଇ ଦିଆଯାଇପାରେ ଯେ ଲୋକସଭା ନିର୍ବାଚନର ପହିଲା ଖେପେ ଏପ୍ରିଲ ମାସର 19 ଦିନ 102 ଲୋକସଭା ଆସନ ଲାଗି ଭୋଟ୍ ହୋଇଥିଲା। ସେନ୍ତା ଏପ୍ରିଲ 26 ଦିନ 2 ଖେପ୍ଥି 89 ଲୋକସଭା ଆସନ, ମେ 7 ଦିନ 3 ଖେପେ 94, ମେ 13 ଦିନ 4 ଖେପେ 96, ମେ 20 ଦିନ 5 ଖେପେ 49 ଆର୍ 6 ଖେପେ ମେ 25 ଦିନ 97 ଲୋକସଭା ଆସନ ଲାଗି ଭୋଟ୍ ହୋଇଥିଲା। ରାଜ୍ୟ ଏଥର 147 ବିଧାନସଭା ଆସନ ଲାଗି 1285 ଜଣ ପ୍ରାର୍ଥୀ ନିର୍ବାଚନଥି ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ଲୋକସଭାର ଓଡ଼ିଶା ଆର୍ ଆନ୍ଧ୍ରପ୍ରଦେଶ ବିଧାନସଭା ଆସନ ଲାଗି ହୋଇଥିବାର ଭୋଟ୍ର ଗଣତି ଏବା 4 ମଙ୍ଗଳବାର ସକାଳର 8 ମୂଲ ହେବା। ଏଥିଲାଗି ପ୍ରସ୍ତୁତି ବାବଦେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର, ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଆର୍ ଡକ୍ଟର ସୁଖବୀର ସିଂ ସନ୍ଧୁ ସବୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ରିଟର୍ଣ୍ଣିଂ ଅଫିସରମାନଙ୍କ ସଙ୍ଗେ ସମୀକ୍ଷା କରିଛନ୍। ସୂଚନା ଅନୁସାରେ ରାଉଣ୍ଡୱାରୀ ଭୋଟ୍ ଗଣତିର ଧାରା ଆର୍ ଫଲାଫଲ ନିର୍ବାଚନ ଆୟୋଗର ୱେବ୍ସାଇଟ୍ results.eci.gov.in ଆର୍ ଭୋଟର ହେଲ୍ପଲାଇନ୍ ଆପ୍ ଥି ମିଳିପାରବା। ଭୋଟର ହେଲ୍ପଲାଇନ୍ ଆପ୍ କେ ଗୁଗୁଲ ପ୍ଲେ ଷ୍ଟୋର କି ଆପଲ୍ ପ୍ଲେ ଷ୍ଟୋର୍ନୁ ଡାଉନ୍ଲୋଡ୍ କରାଯାଇପାରବା। ସିଆଡ଼େ ରାଜ୍ୟ ଇଭିଏମ୍ ରଖାଯାଇଥିବା ଷ୍ଟ୍ରଙ୍ଗ ରୁମ୍ ଆର୍ କାଉଣ୍ଟିଂ ସେଣ୍ଟରମାନଙ୍କୁ 70 କମ୍ପାନୀ କେନ୍ଦ୍ରୀୟ ସଶସ୍ତ ପୁଲିସ ବାହିନୀ ସିଏପିଏଫ୍ ମୁତୟନ ରହିବେ ବୋଲିକରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ପୁରୀ ନରେନ୍ଦ୍ର ପୋଖରୀ ପାଶେ ହୋଇଥିବାର ଫଟକା ଦୁର୍ଘଟଣାଥି ମୃତ୍ୟୁ ସଂଖ୍ୟା 13 ବଢ଼ିଥିବାର ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଏହାସିନି ଦୁର୍ଘଟଣାଥି 17 ଭିନ୍ ଭିନ୍ ଡାକ୍ତରଖାନାଥି ଚିକିତ୍ସିତ ହେଉଛନ୍ତି। ସିଆଡ଼େ ମୃତକମାନଙ୍କ କୁଟୁମ୍ ଲୋକକୁ 4 ଟଙ୍କା ଲେଖା ଅନୁକମ୍ପାମୂଳକ ଅନୁଦାନ ଦେବାର ଲାଗି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ପୁରୀ ଜିଲ୍ଲାପାଳ ପଦକ୍ଷେପ ମୂଲ କରିଛନ୍ତି। ଇନୁ ଜଣାଇ ଦିଆଯାଇପାରେ ଯେ ଗଲା ବୁଧବାର ଦିନ ନରେନ୍ଦ୍ର ପୁଷ୍କରିଣୀନ ଶ୍ରୀଜୀଉଙ୍କ ଭଉଁରୀ ଯାତ୍ରା ବେଳେ ଫଟକା ଦୁର୍ଘଟଣା ହୋଇଥିଲା। ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ସିଡିଏସ୍ ଅନିଲ ଚୌହାନ ଗଲାକାଲି ଆଇଏନ୍ଏସ୍ ଚିଲିକାନୁ ଥିବାର ଭାରତୀୟ ନୌସେନାର ଅଗ୍ନିବୀରମାନଙ୍କର ଅଗ୍ରଣୀ ତାଲିମ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ଏହି ଗସ୍ତ ଅବସରରେ ସେ କହିଛନ୍ତି ଯେ ସେନାଥି ଯୁବ ମାନସିକତା ବଜାୟ ରଖବାର ଲାଗି ଅଗ୍ନିବୀର ଯୋଜନା କରାଯାଇଛି। ଅଗ୍ନିବୀରମାନେ ତାଙ୍କର ତାଲିମ ଉପରେ ଅଧିକ ଧ୍ୟାନ ଦେଲେ ନିଯୁକ୍ତି ଦୃଷ୍ଟିରୁ କୁଶଳୀ ଯୋଦ୍ଧା ହୋଇପାରିବେ ବୋଲିକରି ସେ କହିଛନ୍ତି। ସିଡିଏସ୍ ଶ୍ରୀ ଚୌହାନ ଅଗ୍ନିବୀର ପ୍ରଶିକ୍ଷାର୍ଥୀମାନଙ୍କ ସାଙ୍ଗେ ସିଧାସଳଖ କଥା ବିଲେ ହୋଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଦେଶର ଖୁବ୍ ଇଲାକାନୁ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟ ଗଲାକାଲି ତକ 141 ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ବେଳେ 26 ଜଣଙ୍କର ଝାଉ ମାରବାରୁ ଜୀବନ ଯାଇଛି ବୋଲି ସରକାରୀ ଭାବେ କୁହାଯାଇଛି। ଏତାଛଡ଼ା 8 ଜଣଙ୍କର ମୃତ୍ୟୁ ଝାଉଁଥି ନାହିଁ ହୋଇଥିବା ବେଳେ ବାକି 107 ଜଣଙ୍କର ମୃତ୍ୟୁ ବାବଦ ତଦନ୍ତ ଚାଲିଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାର, ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଭିନ୍ ଭିନ୍ ଜିଲ୍ଲାପାଳମାନଙ୍କ ସଙ୍ଗେ ସ୍ଥିତିର ସମୀକ୍ଷା କରିଛନ୍। ସମୀକ୍ଷା କରିବାର ସଙ୍ଗେ ଗ୍ରୀଷ୍ମ ପ୍ରବାହ ସ୍ଥିତି ସତର୍କତା ନିୟମାବଳୀ ପାଳନ ଉପରେ ଜୋର୍ ଦେଇଛନ୍। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ତରଫ ସ୍ଥିତି ଉପରେ ଦିନରାତି ନଜର ରଖାଯାଇଛି। ଅସ୍ୱାଭାବିକ ମୃତ୍ୟୁର କାରଣ ଜଣାବାରକେ ରାଜସ୍ୱ ଆର୍ ସ୍ୱାସ୍ଥ୍ୟ ଅଧିକାରୀମାନେ ମିଳିତ ଭାବେ ତଦନ୍ତ କରବାରକେ ନିର୍ଦ୍ଦେଶ ଦିଆଯାଇଛି। ଲୁକେ ଦିନର 10-11 ବଜୁ ଉପରବେଳାର 3 ବଜା ତକ ଖୁବ୍ ଦରକାର ନାଇଥିଲେ ବାହାରକେ ନାଇଁ ବାହାରବାରକେ କୁହାଯାଇଛି। ଖୁବ୍ ଦରକାର ଥିଲେ ସାଙ୍ଗେ ଛତା, ପାନ୍ ବୋତଲ ଆର୍ ଉଦା ଅଂଶୀ ଧରିକରି ଯିବାରକେ ରାଜ୍ୟ ସରକାରଙ୍କ ତରଫ ଅନୁରୋଧ କରାଯାଇଛି। ସମ୍ଭଲପୁର ଜିଲ୍ଲାନୁ ଗଲା 4 ଦିନେ 5 ଜଣଙ୍କର ଝାଉଁମରାଥି ଜୀବନ ଯାଇଛି ବୋଲି ସରକାରୀ ଭାବେ କୁହାଯାଇଛି। ସୂଚନା ଅନୁସାରେ ଜିଲ୍ଲାନୁ 16 ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ ଅଭିଯୋଗ ହୋଇଥିଲା। ସେ ଭିତରୁ 5 ଜଣଙ୍କର ମୃତ୍ୟୁ ଅଂଶୁଘାତ ଜନିତାଏ ବୋଲିକରି ଜିଲ୍ଲା ପ୍ରଶାସନ ତରଫ ସୂଚନା ଦିଆଯାଇଛି। ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ହୋଇଥିବା ରେଲ ଦୁର୍ଘଟଣାକେ ଆଜି ବଛରେ ପୂରିଛି। ହେ ଦୁର୍ଘଟଣାଟି କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ ଲାଇନ୍ରୁ ଖସିକରି ଗୋଟିଏ ମାଲବାହୀ ଟ୍ରେନ୍ ଉପରେ ଚଢ଼ିଯିବାର ସଙ୍ଗେ ସାମ୍ନାଆଡ଼ୁ ଆସୁଥିବା ଯଶବନ୍ତପୁର ହାଓଡ଼ା ଏକ୍ସପ୍ରେସ୍ ଟ୍ରେନ୍ ସାଙ୍ଗେ ଧକ୍କା ହୋଇଥିଲା। ହେ ଦୁର୍ଘଟଣାଟି 293 ଲୋକର ଜୀବନ ଯାଇଥିବାର ବେଳେ ହଜାରେରୁ ଅଧିକ ଲୋକ ଜଖମ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣା ଜାଗା ପରିଦର୍ଶନ କରିଥିବା ବେଳେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣା ଜାଗାରୁ ରହିକରି ଉଦ୍ଧାର କାମର ତଦାରଖ କରିଥିଲେ। 2014-2023 ଭିତରେ ଅନାଦାୟ ଋଣରୁ 10 ଲକ୍ଷ କୋଟି ଟଙ୍କା ବ୍ୟାଙ୍କମାନଙ୍କୁ ଫେରିଛେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍। ସେ କହିଛନ୍ ଯେ ବ୍ୟାଙ୍କିଂ କ୍ଷେତ୍ରରୁ କେନ୍ଦ୍ର ସରକାରଙ୍କ ଭିନ୍ ଭିନ୍ ସୁଧାର ଆର୍ ଉନ୍ନତ ଶାସନ ଜରିଆତି ଅନାଦାୟ ଋଣ ଟଙ୍କା ଫେରି ଆସିପାରିଛି। ସେନ୍ତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ 1105 ବ୍ୟାଙ୍କ ଠକେଇ ମାମଲାତି ଅପରାଧୀମାନଙ୍କଠାରୁ 64,920 କୋଟି ଟଙ୍କା ଜବତ କରିଥିବାର ସେ ସୂଚନା ଦେଇଛନ୍। ସେ ଆହୁରି କହିଛନ୍ ଯେ ଏହି ଭିତରେ ଦେଶର ବ୍ୟାଙ୍କିଂ କ୍ଷେତ୍ର ଖୁବ୍ ଉପଲବ୍ଧି ପାଇଛେ ଆର୍ ବ୍ୟାଙ୍କିଂ କ୍ଷେତ୍ରର ଲାଭର ପରିମାଣ 3 ଲକ୍ଷ କୋଟି ଟଙ୍କାରୁ ଏତକା ହୋଇଥିବାର କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍। ସମ୍ଭଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ସରକାର ବଜେଟ୍ଥି ସ୍ଥାୟୀ ଅନୁଦାନ ବ୍ୟବସ୍ଥା କରୁନ୍ ବୋଲିକରି ସମ୍ଭଲପୁର ମିଲିତ ଶୀତଳଷଷ୍ଠୀ ଯାତ୍ରା ସମନ୍ୱୟ କମିଟି ତରଫ ଦାବି କରାଯାଇଛି। ନନ୍ପଡ଼ା, ଝାଡ଼ୁଆପଡ଼ାର ମୁଦିପଡ଼ା ଯାତ୍ରାକେ ନେଇକରି ଗଢ଼ାଯାଇଥିବା କମିଟି ତରଫ ଆଜି ଗୋଟିଏ ସାମ୍ବାଦିକ ସମ୍ମିଳନୀ ହେ ଦାବି ରଖାଯାଇଛି। ସିଆଡ଼େ ନୂଆପଡ଼ା ଜିଲ୍ଲା ପୋତରାନ ଥିବାର ବାବା ଯୋଗେଶ୍ୱର ମନ୍ଦିରନୁ ଶିବ ପାର୍ବତୀଙ୍କ ବିହାର ଲାଗି ପ୍ରସ୍ତୁତି ଚାଲିଛି। ଏଥିଲାଗି ଆଜି ନୂଆପଡ଼ା ଓକିଲ ସଂଘନୁ ଗୋଟିଏ ବୈଠକ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାନୁ ବିଦ୍ୟୁତ୍ ସରବରାହ ଭିଭିଭୂମିର ଉନ୍ନତିର ଲାଗି କଲମପୁରନୁ ବଡ଼କୁଟରୁ ପ୍ରାଇମେରୀ ସବ୍ଷ୍ଟେସନ୍ ତକ୍ ନୂଆ 33 କେଭି ଲାଇନ୍ ବିଛା କାମ ମୂଲ ହୋଇଛି ବୋଲି ଟିପିଡବ୍ଲ୍ୟଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରବୀଣ ବର୍ମା ସୂଚନା ଦେଇଛନ୍। 4,63,00,000 ଖର୍ଚ୍ଚାତି ହେଉଥିବା ଏହି କାମ ଆଇବା ସେପ୍ଟେମ୍ବର ମାସ ତକ୍ ସରିଯିବା। ଏ କାମ ପୂରା ହୋଇଗଲେ ଇଲାକାର 7,000 ଅଧିକା ବିଦ୍ୟୁତ୍ ଉପଭୋକ୍ତା ଉପକୃତ ହେବେ ବୋଲିକରି ସେ କହିଛନ୍। ଦେବଗଡ଼ ଜିଲ୍ଲାନୁ ଭୋଟ୍ଗଣତି ଲାଗି ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଆର୍ ଜିଲ୍ଲା ନିର୍ବାଚନ ଅଧିକାରୀ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାତି ହୋଇଯାଇଛି। ବୈଠକରୁ ମିଳିଥିବାର ସୂଚନା ଅନୁସାରେ ଦେବଗଡ଼ ପଲିଟେକ୍ନିକ୍ଠାରେ କରାଯାଇଥିବା କାଉଣ୍ଟିଂ ସେଣ୍ଟରଥି ସମ୍ଭଲପୁର ଲୋକସଭା ଆର୍ ଦେବଗଡ଼ ବିଧାନସଭା ଆସନର ଭୋଟ୍ଗଣତିର ଲାଗି 13 ଲେଖାଏଁ ଟେବୁଲ କରାଯିବା। ସେନ୍ତା ବୌଦ୍ଧ ଜିଲ୍ଲାନୁ କନ୍ଧମାଳ ଲୋକସଭା ଆର୍ ବୌଦ୍ଧ ଆର୍ କଣ୍ଟାମାଳ ବିଧାନସଭା ଆସନର ଭୋଟ୍ଗଣତି ବୌଦ୍ଧ ପଞ୍ଚାୟତ କଲେଜନ ହେବା ବୋଲିକରି ଆମର ସମ୍ଭାଦଦାତା ଜଣାଇଛନ୍। ଦେଶର ଭିନ୍ ଭିନ୍ ଇଲାକାନୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚଥିବାର ବେଳେ ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏବେ 3 ଦିନ ତକ ପଶ୍ଚିମ ଓଡ଼ିଶାନୁ ଗ୍ରୀଷ୍ମ ପ୍ରବାହ ରହିବା ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ କରାଯାଇଛି। ସୂଚନା ଅନୁସାରେ ଏବେ କାଲ ବରଗଡ଼ ଆର୍ ବଲାଙ୍ଗୀର ଜିଲ୍ଲାନୁ ଜବର ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବା। ଆଜି ରାଜ୍ୟର ସବୁନୁ ଜହ ତାତି ପଶ୍ଚିମ ଓଡ଼ିଶା ଟିଟିଲାଗଡ଼ନୁ 42.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ସେନ୍ତା ପଶ୍ଚିମ ଓଡ଼ିଶାର ବାକି ଜାଗାମାନଙ୍କୁ ଦିନର ସବୁନୁ ଜହ ତାତି ବଲାଙ୍ଗୀର ଆର୍ ସୋନପୁରନୁ 42.3, ବୌଦ୍ଧନୁ 42.1, ଭବାନୀପାଟନା ଆର୍ ନୂଆପଡ଼ାନୁ 40.5, ଝାରସୁଗୁଡ଼ାନୁ 40.4 ଆର୍ ସମ୍ବଲପୁରନୁ 40 ଡିଗ୍ରୀ ସେଲ୍ସିୟସ୍ ରହିଥିଲା। ସାଧାରଣ ନିର୍ବାଚନର ଭୋଟ୍ ସଇଲା। ରାଇଜେ ଶେଷ କ୍ଷେପେ ହେଲା 70.67% ମତଦାନ। ଆଇବା ମଙ୍ଗଳବାର ସକାଳ 8 ବଜୁ ମୂଲ ହେବା ଭୋଟ୍ଗଣତି। ରାଇଜେ ମୁତୟନ ହେବେ 70 କମ୍ପାନୀ କେନ୍ଦ୍ରୀୟ ସଶସ୍ତ ପୁଲିସ ବାହିନୀ। ପୁରୀ ଫଟକା ଦୁର୍ଘଟଣାଥି ମୃତ୍ୟୁ ସଂଖ୍ୟା 13 ବଢ଼ିଲା। ଆଉ ବରଗଡ଼ ଆର୍ ବଲାଙ୍ଗୀରନୁ ଆଇବା କାଲ ରହିବା ଜବର ଗ୍ରୀଷ୍ମ ପ୍ରବାହ ସ୍ଥିତି। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।